ସ୍ଥାନରେ ରାଜ୍ୟରେ ଗୋଟେରୁ ଦୁଇଟି ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି। ସର୍ବାଧିକ ବର୍ଷା ରାୟଗଡ଼ାଠାରେ 6 ମିଲିମିଟର ରେକର୍ଡ ହୋଇଥିବା ବେଳେ କନ୍ଧମାଳର କେ ନୂଆଗାଁଠାରେ 2.2 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯଦି ରାତ୍ରି ତାପମାତ୍ରା ଦେଖିବା, ସର୍ବନିମ୍ନ ରାତ୍ରି ତାପମାତ୍ରା ସମତଳ ଅଞ୍ଚଳ ମଧ୍ୟରେ ଅନୁଗୁଳରେ 14 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ପାହାଡ଼ିଆ ଅଞ୍ଚଳ ମଧ୍ୟରେ କୋରାପୁଟରେ 11.2 ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଏବଂ ଆମର ପାଖାପାଖି ବଲାଙ୍ଗୀର ଏବଂ ଢେଙ୍କାନାଳରେ ଘନ କୁହୁଡ଼ି ମଧ୍ୟ ଦୃଶ୍ୟମାନ ହୋଇଛି। ତା ସହିତ ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ଗୋଟିଏରୁ ଦୁଇଟି ସ୍ଥାନରେ ଆମର ଯେଉଁଟାକି ହାଲୁକା ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ରହିଛି। ବର୍ତ୍ତମାନ ଯେଉଁ କିଛି ଦିନ ଧରି କୋହଲା ପାଗ ଲାଗି ରହିଥିଲା, ରାଜ୍ୟର ଅଧିକାଂଶ ସ୍ଥାନରୁ ଏହି କୋହଲା ପାଗ ବର୍ତ୍ତମାନ ହଟିଯାଇଛି। ଅର୍ଥାତ୍ ବାଦଲ ଆଚ୍ଛାଦନ ଆକାଶରୁ ବର୍ତ୍ତମାନ ଧୀରେ ଧୀରେ କମିଛି। ତା ସହିତ ଧୀରେ ଧୀରେ ଆମର ଉତ୍ତର ପଶ୍ଚିମ ଦିଗରୁ ବର୍ତ୍ତମାନ ଶୁଷ୍କ ବାୟୁ ମଧ୍ୟ ପ୍ରବାହିତ ହେଉଛି। ଆଗାମୀ ବର୍ତ୍ତମାନ ସମୟରେ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ, ତେଣୁ ଆଗାମୀ 7 ଦିନ ଯାଏ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିବ। କିନ୍ତୁ ଏଇ ଯେଉଁ ବାଦଲ ଆଚ୍ଛାଦନ କମିଥିବା ହେତୁ ଏବଂ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଆଗାମୀ 2-3 ଦିନ ମଧ୍ୟରେ ରାତ୍ରି ତାପମାତ୍ରା 2-4 ଡିଗ୍ରୀ ଯାଏ ତଳକୁ ଖସିବ। ବର୍ତ୍ତମାନ ଯେଉଁ ଅଞ୍ଚଳରେ ଅଧିକାଂଶ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିଛି, ତାହା ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରିବାର ସମ୍ଭାବନା ରହିଛି।